ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ମହିଳାମାନଙ୍କ ଅଧିକାର ଓ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ମହିଳା ଦିବସ. ନୂଆଦିଲ୍ଲୀରେ ଆଜି 33,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ. ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି 52,000ରୁ ଅଧିକ ଭାରତୀୟ. ନେପାଳ ସଂସଦୀୟ ନିର୍ବାଚନରେ ରାଷ୍ଟ୍ରୀୟ ସ୍ୱାଧୀନତା ପାର୍ଟିର ସଂଖ୍ୟାଗରିଷ୍ଠତା ହାସଲ ଏବଂ ଆଇସିସି ପୁରୁଷ T20 ବିଶ୍ୱକପ୍ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ଫାଇନାଲ ମ୍ୟାଚ୍. ମହିଳାମାନଙ୍କ ଅଧିକାର ଏବଂ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି. ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଓ ବାଳିକାଙ୍କ ପାଇଁ ଅଧିକାର, ନ୍ୟାୟ ଓ ପଦକ୍ଷେପ. ଏହା ମହିଳାମାନଙ୍କ ଅଧିକାରକୁ ସୁଦୃଢ଼ କରିବା ସହିତ ନ୍ୟାୟ ପ୍ରଦାନ ଏବଂ ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା ଭାବନାକୁ ଦର୍ଶାଉଛି. ଏହି ଦିବସ ପାଳନ ଅବସରରେ ଆଜି ଦେଶବ୍ୟାପୀ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ମାନେକ୍ସା କେନ୍ଦ୍ରଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ କାର୍ଯ୍ୟକ୍ରମରେ ସଶସ୍ତ୍ର ବାହିନୀ, ପୋଲିସ ତଥା ଅନ୍ୟାନ୍ୟ କ୍ଷେତ୍ରର ପ୍ରତିନିଧିଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟ ଓ ସଂଗଠନରେ କାର୍ଯ୍ୟରତ ପ୍ରାୟ 1,000ରୁ ଅଧିକ ମହିଳା ପ୍ରତିନିଧି ଅଂଶଗ୍ରହଣ କରିବେ। ଏଥିରେ 2 ପ୍ରସଙ୍ଗଭିତ୍ତିକ କର୍ମଶାଳାର ଆୟୋଜନ କରାଯିବ। ସେଥିମଧ୍ୟରେ ଶ୍ରମ ସଂହିତା, ମହିଳା ସଶକ୍ତିକରଣ ବୃଦ୍ଧି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଉଦ୍ୟୋଗୀ ଭାବେ ସଶକ୍ତ କରିବା ଆଦି ପ୍ରସଙ୍ଗ ରହିଛି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ସଶକ୍ତ କରିବା ଏବଂ ସମାଜରେ ଲିଙ୍ଗଗତ ସମାନତା, ସୁରକ୍ଷା ଓ ମର୍ଯ୍ୟାଦାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ March 8 ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ସମସ୍ତ ନାଗରିକ, ବିଶେଷକରି ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ମହିଳାମାନେ ହେଉଛନ୍ତି ସମାଜ ତଥା ଦେଶର ଭିତ୍ତିଭୂମି। ଶିକ୍ଷିତ, ଆତ୍ମନିର୍ଭରଶୀଳ ଏବଂ ସଶକ୍ତ ମହିଳା ଏକ ସମୃଦ୍ଧ ଏବଂ ବିକାଶଶୀଳ ରାଷ୍ଟ୍ର ଗଠନ ଦିଗରେ ସହାୟକ ହୋଇପାରିବେ ବୋଲି ସେ କହିଛନ୍ତି। ମହିଳାମାନେ ଶିକ୍ଷା, ବିଜ୍ଞାନ, କ୍ରୀଡ଼ା, କଳା ଏବଂ ପ୍ରତିରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପ୍ରତିଭା ଓ କଠିନ ପରିଶ୍ରମ ଦର୍ଶାଇଥିବା ସେ କହିଛନ୍ତି। ଆଜିର ଯୁବ ମହିଳା ବର୍ଗ ନୂତନ ଭାରତର ସ୍ୱପ୍ନ ସାକାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନାଗରିକଙ୍କୁ ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ମହିଳାମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ପ୍ରାୟ 33,500 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। 18,300 କୋଟି ଟଙ୍କା ବ୍ୟୟରେ ଦିଲ୍ଲୀ ମେଟ୍ରୋ ପ୍ରକଳ୍ପର 2 ନୂତନ କରିଡରକୁ ଉଦ୍ଘାଟନ କରିବା ସହିତ ପଞ୍ଚମ ପର୍ଯ୍ୟାୟ ଅଧୀନରେ 16 କିଲୋମିଟରରୁ ଅଧିକ ଲମ୍ବ 3 ନୂତନ କରିଡରର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। 2 କରିଡର ମଧ୍ୟରେ 12.3 କିଲୋମିଟର ଦୀର୍ଘ ମଜଲିସ୍ ପାର୍କ ମୌଜପୁର ବାବରପୁର ପିଙ୍କ୍ ଲାଇନ୍ କରିଡର ଏବଂ 9.9 କିଲୋମିଟର ଦୀର୍ଘ ଦୀପାଳୀ ଚୌକ ମଜଲିସ୍ ପାର୍କ ମ୍ୟାଗ୍ନେଟ ଲାଇନ୍ କରିଡର ରହିଛି। ନୂଆ ଯୋଗାଯୋଗ ଫଳରେ ଦିଲ୍ଲୀର ବୁରାରୀ, ଜଗତପୁର, ୱାଜିରାବାଦ, ଖଜୁରୀ ଖାସ, ଭଜନପୁରା, ଯମୁନା ବିହାର, ମଧୁବନ ଚୌକ ଆଦି ଅଞ୍ଚଳର ଲୋକମାନେ ଉପକୃତ ହେବେ। ଜିପିଆର୍ଏ ପୁନଃ ବିକାଶ ଯୋଜନା ଅଧୀନରେ ଶ୍ରୀ ମୋଦି 15,200 କୋଟି ଟଙ୍କାର କେତେକ ଆବାସିକ ପ୍ରକଳ୍ପର ଆଜି ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ସେହିପରି ସରକାରୀ କର୍ମଚାରୀଙ୍କ ପାଇଁ 9,350 ଅତ୍ୟାଧୁନିକ ଫ୍ଲାଟ୍ର ପୁନଃ ବିକାଶ ଯୋଜନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମବଙ୍ଗ ସରକାର ନିୟମ ମାନୁନଥିବାରୁ ନେଇ ବିରକ୍ତି ଭାବ ପ୍ରକାଶ କରିଛନ୍ତି। ସିଲିଗୁଡ଼ିଠାରେ 9ମ ଆନ୍ତର୍ଜାତିକ ସାନ୍ତାଳ ଆଦିବାସୀ ସମ୍ମିଳନୀକୁ ଯୋଗଦେବା ଲାଗି ରାଷ୍ଟ୍ରପତି ଯାଇଥିବା ବେଳେ ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିହିତ ବ୍ୟବସ୍ଥା ଗ୍ରହଣ କରାଯାଇନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି ନିୟମ ଅନୁଯାୟୀ ରାଜ୍ୟକୁ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ଉଚିତ। ଏହି ସାନ୍ତାଳୀ ସମ୍ମିଳନୀରେ ଯୋଗଦେବା ଲାଗି ଆଦିବାସୀ ସମ୍ପ୍ରଦାୟର ଅନେକ ଲୋକଙ୍କୁ ବାରଣ କରାଯାଇଥିବା ରାଷ୍ଟ୍ରପତି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ ନିଖିଲ କହୁଛି, କମ୍ରେଡ୍ ଶୁକ୍ରୁ ଶିଲା ଚନ୍ଦ୍ରାଲୁକୁ ମୋର ପରାମର୍ଶ, ସଶସ୍ତ୍ର ବିପ୍ଳବ ଛାଡ଼ି ଦେଶର ସମ୍ବିଧାନ ଅନୁସାରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସନ୍ତୁ। ପିବି କମ୍ରେଡ୍ ଦେବଜୀ, ସଂଗ୍ରାମ ଦାଦା ଆତ୍ମସମର୍ପଣ କରିବା ପରେ ସିଆର୍ବି କ୍ଷେତ୍ରରେ ସିସି ନେତୃତ୍ୱ ଶେଷ ହୋଇଯାଇଛି। ଆମ ଓଡ଼ିଶାର ପଶ୍ଚିମ ବ୍ୟୁରୋ ସଚିବ ବିକାଶ, ବିବିଏମ୍ର ସମସ୍ତ ସାଥୀ ଆତ୍ମସମର୍ପଣ କରିବା ପରେ ରାଜ୍ୟରେ ପୁରା ନେତୃତ୍ୱ ଓ ଡିଭିଜନ୍ ଖାଲି ହୋଇସାରିଲାଣି। ଅନ୍ୟ ରାଜ୍ୟମାନଙ୍କର ମଧ୍ୟ ଏହି ସମାନ ସ୍ଥିତି, କେବଳ ତୁମେମାନେ କିଛି ସାଥୀ ବାକି ଅଛ। ଆଜିର ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ ସମ୍ଭବ ନୁହେଁ ନାହିଁ। ତେଣୁ କମ୍ରେଡ୍ ଶୁକ୍ରୁ ଶିଲା ଚନ୍ଦ୍ରାଲୁକୁ ମୋର ବିଶେଷ ଅନୁରୋଧ, ଆଗପଛ ନ ହୋଇ ଓ ଆଉ ଲେଟ୍ ନ କରି ସଶସ୍ତ୍ର ବିପ୍ଳବ ଛାଡ଼ି ଆତ୍ମସମର୍ପଣ କରନ୍ତୁ। ଓଡ଼ିଶା ସରକାର ଓ ପୁଲିସ ସବୁ ପ୍ରକାର ସହଯୋଗ କରିବ, ତୁମମାନଙ୍କର ସୁରକ୍ଷାର ଗ୍ୟାରେଣ୍ଟି ମୁଁ ଦେଉଛି, ମୋ ଉପରେ ବିଶ୍ୱାସ ରଖନ୍ତୁ। ନିର୍ଭୟରେ ମୋର ଏହି ମୋବାଇଲ ନମ୍ବର 9437643839ରେ ସମ୍ପର୍କ କଲେ ମୁଁ ଯାଇ ତୁମମାନଙ୍କୁ ଶୀଘ୍ର ନେଇ ଆସିବି। ଆପଣଙ୍କର ଅପେକ୍ଷାରେ କମ୍ରେଡ୍ ନିଖିଲ, ପୂର୍ବ ସବ୍ ଜୋନାଲ ବ୍ୟୁରୋ ସଚିବ।
ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ଆରମ୍ଭ ହେବା ପରେ ମାର୍ଚ୍ଚ 1ରୁ 7 ତାରିଖ ମଧ୍ୟରେ 52,000 ଅଧିକ ଭାରତୀୟ ନାଗରିକଙ୍କୁ ଉପସାଗରୀୟ ଅଞ୍ଚଳରୁ ସ୍ୱଦେଶ ଫେରାଇ ଅଣାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 32,107 ଜଣ ଯାତ୍ରୀ ଭାରତୀୟ ବିମାନ ଯୋଗେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଅନ୍ୟ ଯାତ୍ରୀମାନେ ବିଦେଶୀ ବିମାନ ସେବା ଜରିଆରେ ଦେଶକୁ ଫେରିଛନ୍ତି। ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ ସରକାର ପଶ୍ଚିମ ଏସିଆ ଏବଂ ଉପସାଗରୀୟ ଅଞ୍ଚଳରେ ଘଟୁଥିବା ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି, ବିଶେଷକରି ପରିବହନ ସମୟରେ କିମ୍ବା ସ୍ୱଳ୍ପ ଅବଧିର ଗସ୍ତ ସମୟରେ ସେହିସବୁ ଅଞ୍ଚଳରେ ଅଟକି ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ ସରକାର ପଦକ୍ଷେପ ନେଉଛନ୍ତି। ସେ କହିଛନ୍ତି, ଗତ କିଛିଦିନ ମଧ୍ୟରେ ସମଗ୍ର ଅଞ୍ଚଳରେ ଆକାଶପଥ ଆଂଶିକ ଖୋଲାଯିବା ଦ୍ୱାରା ଅଟକି ରହିଥିବା ଯାତ୍ରୀମାନଙ୍କୁ ଫେରାଇ ଆଣିବା ସମ୍ଭବ ହୋଇପାରିଛି। ଶ୍ରୀ ଜୟସ୍ୱାଲ କହିଛନ୍ତି, ଯେଉଁମାନେ ଏପର୍ଯ୍ୟନ୍ତ ସ୍ଥାନାନ୍ତର ପାଇଁ ଅପେକ୍ଷା କରିଛନ୍ତି ସେମାନଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବା ପାଇଁ ଆଗାମୀ ଦିନରେ ଅଧିକ ବିମାନ ଉଡ଼ାଣ ଯୋଜନା କରାଯାଇଛି। ନେପାଳରେ ବାଲେନ୍ଦ୍ର ଶାହଙ୍କ ରାଷ୍ଟ୍ରୀୟ ସ୍ୱାଧୀନତା ପାର୍ଟି ସଂସଦୀୟ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି। ବାଲେନ୍ ଭାବରେ ଜଣାଶୁଣା 35 ବର୍ଷୀୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଝାପା 5 ନିର୍ବାଚନ ମଣ୍ଡଳୀରେ 4 ଥର ପ୍ରଧାନମନ୍ତ୍ରୀ ଥିବା ସିପିଏନ୍ୟୁଏମ୍ଏଲ୍ର ପ୍ରାର୍ଥୀ କେପି ଶର୍ମା ଓଲିଙ୍କୁ ପ୍ରାୟ 50,000 ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଗତକାଲି ରାତି 9:30 ସୁଦ୍ଧା ଫଳାଫଳ ଘୋଷଣା କରାଯାଇଥିବା 57 ଆସନ ମଧ୍ୟରୁ ଆର୍ଏସ୍ପି 77 ଆସନରେ ବିଜୟ ଲାଭ କରିଛି। ଏଥିରେ କାଠମାଣ୍ଡୁ ଜିଲ୍ଲାର ସମସ୍ତ 10 ଆସନ ରହିଥିବା ବେଳେ ଦଳ 48 ଆସନରେ ଆଗୁଆ ରହିଛି। ନେପାଳୀ କଂଗ୍ରେସ 11 ଆସନରେ ଜିତିଥିବା ବେଳେ 7 ଆସନରେ ଆଗୁଆ ରହିଛି। ସିପିଏନ୍ ୟୁଏମ୍ଏଲ୍ ମାତ୍ର 5 ଆସନରେ ବିଜୟୀ ହୋଇଥିବା ବେଳେ 7 ଆଗୁଆ ରହିଛି। ସେହିପରି ନେପାଳୀ କମ୍ୟୁନିଷ୍ଟ ପାର୍ଟି 2, ଶ୍ରମଶକ୍ତି ପାର୍ଟି 3 ଏବଂ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି 1 ଆସନରେ ବିଜୟ ଲାଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫଳ ଏବଂ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ପାଇଁ ନେପାଳର ସରକାର ଓ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପଶ୍ଚିମ ଏସିଆରେ ଅଶାନ୍ତ ପରିବେଶ ଯୋଗୁଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସେଠାରେ ହେବାକୁ ଥିବା 12ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲିଠାରୁ ବୁଧବାର ପର୍ଯ୍ୟନ୍ତ ହେବାକୁ ଥିବା 3 ପାଠ୍ୟକ୍ରମର ପରୀକ୍ଷାକୁ ସିବିଏସ୍ଇ ପକ୍ଷରୁ ସ୍ଥଗିତ ରଖାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମଙ୍ଗଳବାର ଦିନ ସିବିଏସ୍ଇ ପକ୍ଷରୁ ସେ ସମ୍ବନ୍ଧରେ ଏକ ବୈଠକ କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ମାଓବାଦୀ ଗଣପତି ସମେତ ସମସ୍ତ କେନ୍ଦ୍ରୀୟ କମିଟି ସଦସ୍ୟମାନଙ୍କୁ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀମାନଙ୍କୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡି ଆହ୍ୱାନ ଦେଇଛନ୍ତି। ଗତକାଲି ହାଇଦ୍ରାବାଦସ୍ଥିତ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରଠାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ସମ୍ମୁଖରେ 130 ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଆଇସିସି ପୁରୁଷ ଟି20 ବିଶ୍ୱକପ୍ରେ ଆଜି ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ 7:00 ମ୍ୟାଚ୍ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ଟି20 ବିଶ୍ୱକପ୍ର ସେମିଫାଇନାଲ୍ରେ ଇଂଲଣ୍ଡକୁ 7 ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲା। ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଚମ୍ପିୟନ୍ସିପ୍ରେ ଭାରତର ଲକ୍ଷ୍ୟ ସେନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଜି ସନ୍ଧ୍ୟାରେ ବର୍ମିଂହାମ୍ରେ ଟାଇଟଲ୍ ମୁକାବିଲା ପାଇଁ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। 24 ଲକ୍ଷ୍ୟ ଗତକାଲି ସନ୍ଧ୍ୟାରେ ସେମିଫାଇନାଲ୍ରେ କାନାଡ଼ାର ଭିକ୍ଟର ଲାଇଙ୍କୁ 21-16, 18-21, 21-15 ପରାସ୍ତ କରିଥିଲେ। ମହିଳାମାନଙ୍କ ଅଧିକାର ଓ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ମହିଳା ଦିବସ। ନୂଆଦିଲ୍ଲୀରେ ଆଜି 33,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି 52,000 ଅଧିକ ଭାରତୀୟ। ନେପାଳ ସଂସଦୀୟ ନିର୍ବାଚନରେ ରାଷ୍ଟ୍ରୀୟ ସ୍ୱାଧୀନତା ପାର୍ଟିର ସଂଖ୍ୟାଗରିଷ୍ଠତା ହାସଲ। ଏବଂ ଆଇସିସି ପୁରୁଷ ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।